ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦରେ ସହୃଦୟତା ଓ ଶାନ୍ତି ବଜାୟ ରଖିବା ଦିଗରେ ବାଚସ୍ପତି ନିରପେକ୍ଷ ଭାବେ ନିୟମ ଅନୁଯାୟୀ କାର୍ଯ୍ୟ କରୁଛନ୍ତି, କହିଲେ ଓମ୍ ବିର୍ଲା। ଦେଶରେ କୃଷିକ୍ଷେତ୍ରରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା ସେମାନଙ୍କର ଭୂମିକାକୁ ଅଧିକ ମଜବୁତ କରିଛି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ଦୁଇଦିନିଆ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ 18,640 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ବଣ୍ଟନ କରିବେ ଏବଂ ଭାରତୀୟ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ର ଅଧିନାୟକ ସୁମନ ଗିଲ୍ଙ୍କୁ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ କ୍ରିକେଟର ଘୋଷଣା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସବୁ ସମୟରେ ଗୃହରେ ନିରପେକ୍ଷ, ଶୃଙ୍ଖଳା ଏବଂ ନିୟମ ଅନୁଯାୟୀ ସେ କାର୍ଯ୍ୟ କରୁଛନ୍ତି। ଗତକାଲି ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବା ପରେ ଆଜି ଶ୍ରୀ ବିର୍ଲା କହିଛନ୍ତି, ଗୃହ ମଧ୍ୟରେ ସହୃଦୟତା ଓ ଶାନ୍ତି ବଜାୟ ରଖିବା ଦିଗରେ ସେ ଚେଷ୍ଟା କରୁଛନ୍ତି। ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି, ଆଲୋଚନା କାଳରେ ସମସ୍ତ ସଦସ୍ୟଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଯାଉଛି।
ସଦନ ମେ ଜବ ବି ଲୋକ ମତ କେ କିସି ବିଷୟକୁ ଚାହେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ହୋ ୟା ମାନ୍ୟ ମନ୍ତ୍ରୀଗଣ ହୋ ଉନକୋ ବି ଅଗର ବକ୍ତବ୍ୟ ଦେନା ହୋତା ହେ ତୋ ନିୟମ 372 କେ ତହତ ଅଧ୍ୟକ୍ଷ ସେ ପୂର୍ ଅନୁମତି ପ୍ରାପ୍ତ କରନି ହୋତି ହେ ଉସକେ ନୋଟିସ କେ ବାଦ ହି ଓ ଆପନେ ବକ୍ତବ୍ୟ ଦେ ସକତେ ହେ। କିସି ମାନ୍ୟ ସଦସ୍ୟଙ୍କୁ ନିୟମୋ ସେ ପରେ ଯାକର ବୋଲନେ କା ବିଶେଷାଧିକାର ଇସ୍ ସଦନ ମେ ନହିଁ ହେ।
ବିରୋଧୀ ଦଳ ମୁଖ୍ୟଙ୍କୁ କହିବା ପାଇଁ ସୁଯୋଗ ନ ଦେବା ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ବିର୍ଲା କହିଛନ୍ତି, ବିରୋଧୀ ଦଳ ଓ ଶାସକ ଦଳ ସଦସ୍ୟଙ୍କର କହିବାର ସୁଯୋଗ ରହିଛି ଏବଂ ନିୟମାନୁଯାୟୀ ତାହା କରାଯାଉଛି। ଅନ୍ୟପକ୍ଷରେ ବିରୋଧୀ ଦଳ ସଦସ୍ୟମାନେ କହିଲାବେଳେ ସେମାନଙ୍କ ମାଇକ୍ରୋଫୋନ୍ ସୁଇଚ୍ ବନ୍ଦ କରି ଦିଆଯାଉଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି, ମାଇକ୍ରୋଫୋନ୍ ବନ୍ଦ କରିବା ବଟନ୍ ତାଙ୍କ ପାଖରେ ନାହିଁ। ଲୋକସଭାରେ ଆଜି ଏଲ୍ପିଜି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରାଯିବ ବୋଲି ଆଜି ରାଜ୍ୟସଭାରେ ଦଳର ନେତା ଜେପି ନଡ୍ଡା କହିଛନ୍ତି। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଏହି ପ୍ରସଙ୍ଗ ଉତ୍ଥାପନ କରିବା ପରେ ଶ୍ରୀ ନଡ୍ଡା କହିଛନ୍ତି, ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରୁଛନ୍ତି ଏବଂ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଗୃହକୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସରକାର ସମ୍ପୂର୍ଣ୍ଣ ତଦନ୍ତ କରିବା ଲାଗି ପ୍ରତିବଦ୍ଧ। ଦେଶର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଶ୍ରୀ ଫାରୁଙ୍କ ସୁରକ୍ଷା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ଗୃହକୁ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଏହି ଘଟଣାକୁ ରାଜନୈତିକ ରୂପ ଦିଆଯାଉଥିବାରୁ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ଆଜି ଶୂନ୍ୟକାଳରେ ଜମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିଥିବା ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଅଭିଯୋଗ କରିବା ପରେ ଶ୍ରୀ ନଡ୍ଡା କହିଥିଲେ ଯେ କୌଣସି ପ୍ରମାଣ ନଥାଇ ଅଭିଯୋଗ କରିବା ବିରୋଧୀ ଦଳଗୁଡ଼ିକର ମାନସିକତା ପାଲଟିଛି। କୃଷି ଖାଦ୍ୟ ବ୍ୟବସ୍ଥାରେ କୃଷି କ୍ଷେତ୍ରରେ ସାମିଲ ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରିବା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀରେ କୃଷି ଖାଦ୍ୟ ଶୃଙ୍ଖଳାରେ ମହିଳାଙ୍କ ଯୋଗଦାନ ଶୀର୍ଷକ ବିଶ୍ୱ ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଭାରତ ମହିଳା ସମର୍ଥିତ କୃଷି ବିକାଶ ଉପରେ ଗୁରୁତ୍ୱ ଦେଉଛି। ନୀତି ନିର୍ଦ୍ଧାରଣ ଏବଂ ନେତୃତ୍ୱ ବିକାଶ କ୍ଷେତ୍ରରେ କୃଷି କ୍ଷେତ୍ର ମହିଳାଙ୍କ ଭୂମିକାକୁ ଆହୁରି ଦୃଢ଼ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଆଗାମୀ ଦିନରେ କୃଷିର ସମସ୍ତ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ସମାବେଶୀ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ରାଷ୍ଟ୍ରପତି ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଆସାମ ଗସ୍ତରେ ଯିବେ। ସେଠାରେ ଶ୍ରୀ ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କୋକ୍ରାଝରରେ ପ୍ରଧାନମନ୍ତ୍ରୀ ରେଳ କୋଚ୍ ମରାମତି କାରଖାନା, 3 ସେତୁ ଏବଂ ବୋଡୋ ଟେରିଟୋରିଆଲ୍ ଅଞ୍ଚଳରେ 3 ନୂଆ ରେଳ ଲାଇନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ମୋଦି ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଆହାଟୀ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ଶ୍ରୀ ମୋଦି ଯୋଗ୍ୟ ଚା ବଗିଚା ଶ୍ରମିକଙ୍କୁ ଜମିପଟ୍ଟା ବଣ୍ଟନ କରିବେ। ଏଥିସହିତ 150 ମେଗାୱାଟ ବିଶିଷ୍ଟ କୋପିଲି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରାୟ 10,000 କୋଟି ଟଙ୍କା ସମ୍ବଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ସହ ଉତ୍ସର୍ଗ କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ସ୍ୱରୂପ 9,32,00,000 ଅଧିକ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 18,640 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ପ୍ରଥମ ଦିନ ଶ୍ରୀ ମୋଦି ଗୁଆହାଟୀସ୍ଥିତ ରାଜ୍ୟ ଅତିଥି ଭବନରେ ରାତ୍ରିଯାପନ କରିବେ। ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସିଲଚର ଯାଇ 24,205 କୋଟି ଟଙ୍କା ସମ୍ଭଳିତ ତିନୋଟି ପ୍ରମୁଖ ପ୍ରକଳ୍ପର ଶୁଭାରମ୍ଭ କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସାମରୁ କୋଲକାତା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ନାନ ମିକିନ ଆପିଲ କିଏ ନା ବାତା ଲେତକେ କାମେଡ ଶୁକ୍ରୁ ଆକ୍ସିଲା ମିକିନ ପିସ୍ତ ଗୁଲେଇ କାମେଡ କି ବାସ ମଞ୍ଜି ସାଲେଣ୍ଡ ରାତକେ ନଲ ମାନତେ ଯେ ନାନ ଆପିଲ କିଏ ମନ୍ତାନୁ ବାରକେ ଏତେ କାମେଡ ଇଞ୍ଜକେ ମନ ଆନ୍ଦୋଳନ ତୁ ନିଲ୍ପି କିଏ ନା ପରିସ୍ଥିତି ଇଲ୍ଲେ ଇଦେ ନାନ ମୋର ତୋରକେ ମନ ଗଣପତ ଦାଲୁ ସାରଷ୍ଟ ତୋରୁ ଆଲକେନେ ଦେବଜୀ ସଂଗ୍ରାମ ଦାଲୁ ବା ସାଲେଣ୍ଡ ରାତ ତୋରୁ ଆଲକେନେ ମନ ଓଡ଼ିଶା ରାଜଲୋପ ଶିବାଜୀ ସଂଗେ 15 ବିକାଶ ଦାସ 15 ବାସି ସାଲେଣ୍ଡ ରାତ ତୋରୁ ଆଲକେନେ ଇଦେ ନାନ ମତେ ବେଣେ ମନ ସୁନିଲୁ ಜಮುನಾ ಆಲ್ಕೆನೆ ಮನೀಶು ರಜನಿವಾಸಿ ಸೈಲೆಂಟ್ ರಾಶಿ ನಾವು ಸಂಘೆ ಮಂತೂರು ನನ್ನ ಪುಲ್ಬಂತೆ ಮಂತಾನು ಅದೇನ್ ಮೈದಾನ ಮೀಕಿನ ಬಾತಲಯ್ಯೋ ಮೀ ಸಂಘೆ ವೇನ್ ಆದಸಿ ಜಾದಮಾನಿ ಪೇಷಂಟ್ ಆಸ್ಮಿಂದರ್ ಗಾಯಲ ಹತ್ರ ಮಂತೋರು ವೇರ್ಕಿನ್ ಇಲಾಜ್ ಕ್ಲಿನಿಕ್ ವೇಣೆ ಮೊಹಮ್ಮ ಅಂತ ಅದೇನ್ ಮೀ ಸೊಬಿತೋರ್ ವಾಂತಿರಿಂಜನ ನಾಸಕಿ ಅಂತಾನು ಅದೇ ನಾ ಫೋನ್ ನಂಬರ್ ಇದು 7-8-1-5-0-7-0-5-3-1 ಇದು ನಂಬರ್ ತಿ ಮೀರು
ଐତିହାସିକ ଦାଣ୍ଡି ମାର୍ଚ୍ଚ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1930 ମସିହାର ଆଜିର ଦିନରେ ଦାଣ୍ଡି ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ସେହିଠାରୁ ହିଁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳତୁଆ ପଡ଼ିଥିଲା। ଉପରାଷ୍ଟ୍ରପତି କହିଛନ୍ତି, ଏହି ଆନ୍ଦୋଳନ ସତ୍ୟ ଏବଂ ଅହିଂସାର ବାର୍ତ୍ତା ପ୍ରଚାର କରି କୋଟି କୋଟି ଭାରତୀୟଙ୍କୁ ଏଥିରେ ସାମିଲ ହେବା ଲାଗି ପ୍ରେରଣା ଯୋଗାଇଥିଲା। ଏକ ସଂସ୍କୃତ ଶ୍ଳୋକକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ୟର ଜୟ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ସବୁ ସମୟରେ ସତ୍ୟର ବିଜୟ ହୋଇଥାଏ ଏବଂ ମିଥ୍ୟା ଧ୍ୱଂସ ପାଇଥାଏ। ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାବରମତୀ ଆଶ୍ରମରୁ ଦାଣ୍ଡିକୁ ଯାତ୍ରା କେବଳ ଐତିହାସିକ ନଥିଲା ବରଂ ଲୁଳ ଆଇନ ବିରୋଧରେ ଏକ ପ୍ରମୁଖ ଆନ୍ଦୋଳନ ଥିଲା ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦାଣ୍ଡି ସତ୍ୟାଗ୍ରହକୁ ସ୍ୱଦେଶରେ ପରିବର୍ତ୍ତନର ସୂତ୍ରଧର କହିବା ସହ ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ପରିବର୍ତ୍ତନ ଦିଗରେ ପ୍ରେରଣାଦାୟୀ ହୋଇଥିଲା ବୋଲି କହିଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ତୀବ୍ରତର ହେଉଥିବା ବେଳେ ପାରସ୍ୟ ଉପସାଗରରେ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାକସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେଫ୍ ସି ବିଷ୍ଣୁ ନାମକ ଟ୍ୟାଙ୍କର ଉପରେ ଆକ୍ରମଣ ଯୋଗୁଁ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 15 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଦୂତାବାସ ପକ୍ଷରୁ ଇରାକର ଅଧିକାରୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରାଯାଇ ଭାରତୀୟ ନାବିକମାନଙ୍କ ଉଦ୍ଧାର ଏବଂ ସହାୟତା ଲାଗି ଉଦ୍ୟମ ଜାରି ରହିଛି। ମୃତ ନାବିକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ ଧାରାବାହିକର ପରବର୍ତ୍ତୀ ଭାଗରେ ଜମ୍ମୁ କାଶ୍ମୀରରେ କାର୍ଯ୍ୟ କରୁଥିବା ବ୍ରିଜଲାଲ ଭଟ୍ଟଙ୍କ ସହିତ ବାର୍ତ୍ତାଳାପ ପ୍ରଚାର କରାଯିବ। ବ୍ରିଜଲାଲ ଭଟ୍ଟଙ୍କୁ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବ। ଏହି ପୋଡ୍କାଷ୍ଟ ଆଜି ସନ୍ଧ୍ୟା 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ଶୁଣାଯାଇପାରିବ। ଆସନ୍ତାକାଲି 9:10 ଏହାର ପୁନଃ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଜୋଏଲ ବି ଧାୱେଲ ଭାରତର ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ଏୟାର ମାର୍ଶଲ ମୁଖ୍ୟ ଆଶୁତୋଷ ଦୀକ୍ଷିତଙ୍କ ସହ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ବୈଠକରେ ଭାରତ ଆମେରିକା ପ୍ରମୁଖ ପ୍ରତିରକ୍ଷା ସହଭାଗିତା ନେଇ ଆଲୋଚନା ହୋଇଛି। ଆଲୋଚନା କାଳରେ ଉଭୟ ପକ୍ଷ ସାଇବର ସୁରକ୍ଷା ଦିଗରେ ଭାଗିଦାରିତା ଏବଂ ମହାକାଶ ସାମୁଦ୍ରିକ ତଥା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ସାମରିକ ସହଯୋଗ ସୁଦୃଢ଼ କରିବା ନେଇ ମତ ବିନିମୟ କରିଛନ୍ତି। ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ର ଅଧିନାୟକ ଶୁଭମନ ଗିଲ୍ଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଚଳିତ ବର୍ଷର ଶ୍ରେଷ୍ଠ କ୍ରିକେଟର ଘୋଷଣା କରିଛି। ଆସନ୍ତା ରବିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ। ସଂସଦରେ ସହୃଦୟତା ଓ ଶାନ୍ତି ବଜାୟ ରଖିବା ଦିଗରେ ବାଚସ୍ପତି ନିରପେକ୍ଷ ଭାବେ ନିୟମ ଅନୁଯାୟୀ କାର୍ଯ୍ୟ କରୁଛନ୍ତି କହିଲେ ଓମ୍ ବିର୍ଲା। ଦେଶରେ କୃଷି କ୍ଷେତ୍ରରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା ସେମାନଙ୍କର ଭୂମିକାକୁ ଅଧିକ ମଜବୁତ କରିଛି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ଦୁଇଦିନିଆ ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ 18,640 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ବଣ୍ଟନ କରିବେ ଏବଂ ଭାରତୀୟ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ର ଅଧିନାୟକ ଶୁଭମନ ଗିଲ୍ଙ୍କୁ ବିସିସିଆଇ ପକ୍ଷରୁ ଶ୍ରେଷ୍ଠ କ୍ରିକେଟର ଘୋଷଣା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।